ସାର୍ ପ୍ରୋଜେକ୍ଟଟା ଟିକେ ଦେଖିଦିଅନ୍ତୁ, ଆମ କମ୍ପାନୀ ତରଫରୁ ଆପଣଙ୍କୁ ସବୁ ପ୍ରକାର ସୁବିଧା ଦିଆଯିବ, ଟ୍ରଷ୍ଟ ମି। ଫାଇଲ୍ଟା ଟିକେ ଦେଖିଦିଅନ୍ତୁ। ଥ୍ୟାଙ୍କ ୟୁ।
ଆରେ ହିତା, ତୁ
ତୁ ଏଠି କ'ଣ କରୁଛୁ?
ତୁ କ'ଣ ଭାବୁଛୁ?
ନିହାତି ବୟଫ୍ରେଣ୍ଡର ୱେଟ।
ହଁ ସେଇ ଏଇ ଭାବି ସ୍ୱାମୀଙ୍କ ୱେଟ।
ଓକେ
ଆରେ ତୁ ବସୁ।
ହଁ ଚାଲ ବସିବା। ତ ଫାଇନାଲି ମ୍ୟାଡ଼ାମ ମ୍ୟାରେଜ କରୁଛନ୍ତି।
ହଁ ଆମେ ମେଟ୍ରୋମନିରେ ଭେଟ ହେଲୁ ଆଣ୍ଡ ଘର ଲୋକ ବି ରାଜି ଅଛନ୍ତି। ବାହାଘରକୁ ନିଶ୍ଚୟ ଆସିବୁ ହେଲା, ତୋତେ ଡାକି
ଯେ ଆଟଲିଷ୍ଟ ଭେଟ ତ କରା।
ଏଇ ତ ଆସିଲି। ଅଫିସର କଲ, ତମେ ଦୁଇ ଜଣ କଥା ହଉଥାଅ, ମୁଁ ଆସୁଛି।
ମୋ ଜୀବନ ସହିତ ତ ଖେଳିସାରିଛ, ୟା ସହିତ ବି ତମକୁ ଟିକେ ଖରାପ ଲାଗୁନି?
ଖରାପ ମ୍ୟାଡ଼ାମ, ଏଇଟା ହିଁ ତ ମୋ ପ୍ରଫେସନ।
ପ୍ରଫେସନ ନା, ମୁଁ ଏଇଟା କେବେ ବି କରିଦେବିନି।
କ'ଣ ଭାବୁଛ ମ୍ୟାଡ଼ାମ, ସବୁ କିଛି ଡିଲିଟ ହେଇଯାଇଛି?
ନାଇଁ ମୋ ଟାଇମ୍ ହେଇଗଲାଣି, ମୁଁ ଆସୁଛି। ନାଇଁ ନାଇଁ ୟୁ ଗାଇଜ୍ କ୍ୟାରି ଅନ୍, ମୁଁ ଆସୁଛି।
ବାଏ।
ଭଲରେ ମୋ ନାହିଁ ତୋର ଭଲ ଚାହିଁ, ଭଲରେ ମୋ ନାହିଁ ତୋତେ ଭଲ ପାଇ। ଜିତି ପାଲୁ ଆଜି ବୋଲି ହଉଛୁ ଖୁସି, ଜାଣିଥିବ ମନ ତୋର କେସି ଦୋଷୀ।
ଜିରା ଜିରା।
ভাবিথিব মনে